କିନ୍ତୁ ଆମେ ଡକ୍ଟର ମହାପାତ୍ରଙ୍କ ଠାରୁ ବୁଝିନେବା ପରିବାର ନିୟୋଜନ ପାଇଁ ଉପାୟ ଗୁଡିକର ନାମ ସବୁ କଣ?
ଏହା ତିନି ପ୍ରକାର ଆମର ହୋଇଥାଏ। ଗୋଟିଏ ହେଉଛି ଔଷଧ ସେବନ ଦ୍ୱାରା ନିୟମିତ ଭାବେ ଆମେ ଔଷଧ ସେବନ କରିକି ଆମେ ନିୟନ୍ତ୍ରଣ କରିପାରିବା। ଆଉ ଗୋଟିଏ ହେଉଛି କପର ଟି ବ୍ୟବହାର କରିବା। ଏହା ଏକ ସ୍ୱତନ୍ତ୍ର ଭାବେ ନିର୍ମିତ କପରର ଏକ ଧାତୁର ଏକ ଯନ୍ତ୍ର ସଦୃଶ, ଏହାକୁ ଆମେ ଜହ୍ନି ଦ୍ୱାରା ନେଇକି ଲଗେଇ ଦେଇଥାଉ, ଯାହାଦ୍ୱାରା କୌଣସି ଅସୁବିଧା ହୋଇନଥାଏ ଏବଂ କୌଣସି ପ୍ରତିକ୍ରିୟା ମଧ୍ୟ ହୋଇନଥାଏ। ଏହା ଏକ ସହଜ ଏବଂ ପ୍ରତିକ୍ରିୟା ବିହୀନ ଉପାୟ। ଏବଂ ତୃତୀୟଟି ହେଉଛି ଅସ୍ତ୍ର ଦ୍ୱାରା ଅପରେସନ ଦ୍ୱାରା। ଏହି ଅପରେସନ ଦୁଇ ପ୍ରକାର ହୋଇଥାଏ, ଗୋଟେ ହେଉଛି ପୁରୁଷମାନଙ୍କର ଅପରେସନ, ଆଉ ଗୋଟେ ହେଉଛି ସ୍ତ୍ରୀମାନଙ୍କର ଅପରେସନ। ପୁରୁଷମାନଙ୍କର ଅପରେସନକୁ ଆମେ ଭାସ ଭାସେକ୍ଟୋମି କୁହାଯାଇଥାଏ। ଏହା ଭାସ ଡିଫରେନ୍ସକୁ କାଟିକିରି ଆମେ ବିଚ୍ଛେଦ କରିଦେଇଥାଉ ଏବଂ ସ୍ତ୍ରୀମାନଙ୍କର ଏଟାକୁ ଟ୍ୟୁବର କୁହାଯାଇଥାଏ।